आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ଜାରି। ପଶ୍ଚିମବଙ୍ଗରେ ରେଳ ସୁବିଧାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ବିଷୟ ଘୋଷଣା କଲେ ରେଳମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ, 5 ତାରିଖରେ ହେବ ଭୋଟ୍ ଗ୍ରହଣ। ସିରିଆରେ କାର୍ ବୋମା ବିସ୍ଫୋରଣରେ 19 ମୃତ, 15 ଗୁରୁତର। ଏବଂ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ 5 କୋଟି ଟଙ୍କା ପୁରସ୍କାର ଘୋଷଣା କଲା ବିସିସିଆଇ। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ଜାରି ରହିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଥିବାବେଳେ ବିଜେପିର ସାଂସଦ ରାମବୀର ସିଂ ବିଧୁରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ସଂସ୍କାରମୂଳକ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି। ରାଜ୍ୟସଭାରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସଦସ୍ୟ କିରଣ ଚୌଧୁରୀ କହିଛନ୍ତି, କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି କେନ୍ଦ୍ର ସରକାର ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷି କ୍ଷେତ୍ରରେ ବିରୋଧୀ ଦଳ ପକ୍ଷରୁ ସରକାର ବିରୋଧୀ ପ୍ରଚାର କରାଯାଇଥିବା ସମ୍ପର୍କରେ ଆଲୋକପାତ କରି ଶ୍ରୀମତୀ ଚୌଧୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କୃଷକମାନଙ୍କୁ ଉତ୍ପାଦର ଆୟ ବୃଦ୍ଧି କରିବା ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶ ସମ୍ପ୍ରତି ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛି ବୋଲି ଶ୍ରୀମତୀ ଚୌଧୁରୀ କହିଛନ୍ତି। ସେହିପରି ବିରୋଧୀ କଂଗ୍ରେସ ଦଳର ନେତା ମଲ୍ଲିକାର୍ଜୁନ ଖଡ୍ଗେ ଗୃହରେ ବିରୋଜଗାର ପ୍ରସଙ୍ଗ, ସାମଗ୍ରୀଗୁଡ଼ିକର ଦର ବୃଦ୍ଧି, ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାମୂଲ୍ୟ ହ୍ରାସ ଆଦି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଆଲୋଚନାରେ ହସ୍ତକ୍ଷେପ କରି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଶ୍ରୀ ଖଡ୍ଗେଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗର ଖଣ୍ଡନ କରିଥିଲେ। ଶ୍ରୀ ଗୋୟଲ କହିଛନ୍ତି, ଏନ୍ସିଆର୍ବିର ତଥ୍ୟ ଅନୁଯାୟୀ ୟୁପିଏ ଶାସନକାଳରେ 10 ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଥିବା କୃଷକଙ୍କ ସଂଖ୍ୟା ଏନ୍ଡିଏ ଶାସନକାଳରେ 10 ବର୍ଷ ତୁଳନାରେ 57% ଅଧିକ। ସମ୍ପ୍ରତି ମହାକୁମ୍ଭ ଘଟଣାକୁ ରାଜନୈତିକକରଣ କରାଯାଉଛି ବୋଲି ଶ୍ରୀ ଗୋୟଲ ବିରୋଧୀ ଦଳର ନେତାମାନଙ୍କୁ ସମାଲୋଚନା କରିଛନ୍ତି। ଟିଏମ୍ସି ସାଂସଦ ଡେରେକ୍ ଓବ୍ରାଏନ୍ କୃଷି ଏବଂ ବେରୋଜଗାର ମହିଳା ନିମନ୍ତେ ସଂରକ୍ଷଣ ପ୍ରସଙ୍ଗ ଆଦି ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ରେଳ ବଜେଟ୍ରେ 2,52,000 କୋଟିରୁ ଅଧିକ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗରେ ରେଳ ସୁବିଧାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ମିଶନ ହାତକୁ ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ଏହି ରେଳ କାର୍ଯ୍ୟ ନିମନ୍ତେ 13,955 କୋଟି ଟଙ୍କା ବିନିଯୋଗ କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ପଶ୍ଚିମବଙ୍ଗରେ ରେଳବାଇ 68,000 କୋଟି ଟଙ୍କା ବିନିଯୋଗ କରିଛି। ଶ୍ରୀ ବୈଷ୍ଣବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହି କାର୍ଯ୍ୟ ନିମନ୍ତେ କେନ୍ଦ୍ରକୁ ଜମି ଅଧିଗ୍ରହଣ ଏବଂ ସମ୍ପଦର ବିନିଯୋଗ କ୍ଷେତ୍ରରେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ସହାୟତା କରିବା ଲାଗି ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଅମୃତ ଷ୍ଟେସନ ଯୋଜନା ଅଧୀନରେ ପଶ୍ଚିମବଙ୍ଗରେ 101ଟି ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।
101 स्टेशन को अमृत स्टेशन के प्रोग्राम के अंडर कम्प्लीटली रीडेवलप किया जा रहा है। बंगाल में का कई कई वर्षों तक देश को लाभ होगा, बंगाल को लाभ होगा। बंगाल में 9 वंदे भारत ट्रेन चल रही है अभी, और पहली जो अमृत भारत ट्रेन मालदा से चालू हुई थी लास्ट ईयर, इस साल के बजट में 100 नई अमृत भारत ट्रेन अप्रूव हुई है। नमो भारत ट्रेन वो भी बहुत जल्दी बंगाल में चालू होगी।
ପଶ୍ଚିମବଙ୍ଗରେ ସମ୍ପ୍ରତି 9ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ଗତବର୍ଷ ମାଲଦାରୁ ପ୍ରଥମ ଅମୃତ ଭାରତ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ବର୍ଷ ବଜେଟ୍ରେ 100ଟି ନୂତନ ଅମୃତ ଭାରତ ଟ୍ରେନ୍ ପାଇଁ ଅନୁମୋଦନ କରାଯାଇଛି। ଦେଶର ବିଭିନ୍ନ ରେଳ ଡିଭିଜନ ନିମନ୍ତେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 2025-26 ଆର୍ଥିକ ବର୍ଷ ଲାଗି ହୋଇଥିବା ବଜେଟ୍ ଆବଣ୍ଟନ ସମ୍ପର୍କରେ ସୂଚନା ଦେଇଛନ୍ତି। ଝାଡ଼ଖଣ୍ଡ ରେଳ ଡିଭିଜନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଝାଡ଼ଖଣ୍ଡ ଲାଗି 60,000 କୋଟି ଟଙ୍କା ରେଳବାଇ ବିଭାଗ ପକ୍ଷରୁ ବିନିଯୋଗ କରାଯାଇଛି। ଝାଡ଼ଖଣ୍ଡରେ 100% ରେଳ ନେଟ୍ୱର୍କ ବିଦ୍ୟୁତିକରଣ ବ୍ୟବସ୍ଥା ହାସଲ ହୋଇପାରିଛି ଏବଂ 1,311 କିଲୋମିଟର ରେଳ ଟ୍ରାକ୍ ନିର୍ମାଣ କରାଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। ଦେଶରେ ଗତ 5 ବର୍ଷ ମଧ୍ୟରେ ବେରୋଜଗାର ହାର ସଂଖ୍ୟା 6%ରୁ 3.2%କୁ ହ୍ରାସ ପାଇଥିବା ଲୋକସଭାରେ ସୂଚନା ଦିଆଯାଇଛି। ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରାଲେଜେ ଲୋକସଭାରେ ଏକ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି, 15 ବର୍ଷରୁ ଉର୍ଦ୍ଧ୍ୱ ବୟସ କ୍ଷେତ୍ରରେ ଏହି ବେରୋଜଗାରୀ ହ୍ରାସ ପାଇଛି। ସେ କହିଛନ୍ତି, ସରକାରଙ୍କ ଦ୍ୱାରା ନିଯୁକ୍ତି ସୃଷ୍ଟି ନିମନ୍ତେ ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଅଧୀନରେ ନିଯୁକ୍ତି ବୃଦ୍ଧି ପାଇଛି। ସେ କହିଛନ୍ତି, ଆସନ୍ତା 5 ବର୍ଷରେ ଦେଶର ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ନେଇ ପ୍ରାୟ 4 2 କୋଟିରୁ ଅଧିକ ଯୁବପିଢ଼ିଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ଆସନ୍ତା 5 ତାରିଖ ବୁଧବାର ଦିନ ଭୋଟ୍ଗ୍ରହଣ ହେବାକୁ ଥିବାବେଳେ 8 ତାରିଖ ଶନିବାର ଦିନ ଗଣତି କରାଯିବ। ଏହି ନିର୍ବାଚନରେ ମୋଟ୍ 699 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦିଲ୍ଲୀରେ ମୁଖ୍ୟତଃ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୋଟ୍ 1,56,00,000 ଉର୍ଦ୍ଧ୍ୱ ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରି ପ୍ରାର୍ଥୀମାନଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟ୍ଗ୍ରହଣ ନିମନ୍ତେ ମୋଟ୍ 13,760 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ନିର୍ବାଚନରେ ଅଧିକ ମତଦାତା ଯେଭଳି ଅଂଶଗ୍ରହଣ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ଭୋଟର ଅନୁକୂଳ ପଦକ୍ଷେପମାନ ନିଆଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମତଦାନ ଲାଗି 35,000 ଦିଲ୍ଲୀ ପୋଲିସ ଯବାନଙ୍କ ସମେତ 19,000 ଗୃହରକ୍ଷୀ ତଥା 220 କେନ୍ଦ୍ରୀୟ ସଶସ୍ତ ପୋଲିସ ବାହିନୀ ଯବାନମାନଙ୍କୁ ମଧ୍ୟ ମୁତୟନ କରାଯିବା ଲାଗି ବ୍ୟବସ୍ଥା ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମିଥ୍ୟା ମନ୍ତବ୍ୟକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସମାଲୋଚନା କରିଛନ୍ତି। ଗତବର୍ଷ ଡିସେମ୍ବରରେ ଶ୍ରୀ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିବା ନେଇ ମିଥ୍ୟା ତଥ୍ୟ ଦେଇଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗାନ୍ଧୀ ବାଇଡେନ୍ ପ୍ରଶାସନର ସୁରକ୍ଷା ମୁଖ୍ୟଙ୍କୁ ଭେଟିଥିବା ଉଲ୍ଲେଖ କରିଥିଲେ। ସେଠାରେ ଏକ ବୈଠକରେ ମଧ୍ୟ ସେ ଅଧ୍ୟକ୍ଷତା କରିଥିବା ଦର୍ଶାଇଥିଲେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଭିଯୋଗ କରିଛନ୍ତି ସେଭଳି କୌଣସି ଆଲୋଚନା ପାଇଁ ବ୍ୟବସ୍ଥା ହୋଇନଥିଲା। ତେବେ ଶ୍ରୀ ଜୟଶଙ୍କର କହିଛନ୍ତି ରାହୁଲ ଗାନ୍ଧୀଙ୍କ ମିଥ୍ୟା ବୟାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇପାରେ କିନ୍ତୁ ତାହା ବିଦେଶରେ ଭାରତର ସମ୍ମାନହାନି କରୁଛି। ଦେଶରେ ଗତ 2 ବର୍ଷ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା 47.9% ବୃଦ୍ଧି ଘଟିଥିବା ଜଣାଯାଇଛି। 2023 ଦେଶକୁ 95,20,000 ବିଦେଶୀ ପର୍ଯ୍ୟଟକ ଆସିଥିଲେ ଯାହାକି ପୂର୍ବ ବର୍ଷ ତୁଳନାରେ ପାଖାପାଖି 31,00,000 ଅଧିକ। ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ ଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବାଂଲାଦେଶର ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି। ଅନ୍ୟ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ପର୍ଯ୍ୟଟନ କେନ୍ଦ୍ରର ବିକାଶ ଲାଗି 23 ରାଜ୍ୟରେ 40 ପ୍ରକଳ୍ପ ନିମନ୍ତେ 3,200 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଦେଶର କୋଇଲା କ୍ଷେତ୍ରରେ 2024 ଏପ୍ରିଲ୍ରୁ ଗତ ଜାନୁଆରୀ ଶେଷ ସୁଦ୍ଧା ସ୍ଥିର ଅଭିବୃଦ୍ଧି ଘଟିଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁଆରୀରେ ମୋଟ୍ କୋଇଲା ଉତ୍ପାଦନ 104.43 ମିଲିୟନ୍ ଟନ୍କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟ ତୁଳନାରେ ଏହା 4.38% ବୃଦ୍ଧିକୁ ଦର୍ଶାଉଛି। ମନ୍ତ୍ରଣାଳୟ କହିଛି ବିଭିନ୍ନ ପ୍ରକାରର କୋଇଲା ଖଣିରେ ଗତ ଜାନୁଆରୀରେ ଉତ୍ପାଦନ 19.68 ମିଲିୟନ୍ ଟନ୍କୁ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ 31.7% ବୃଦ୍ଧି ରେକର୍ଡ କରାଯାଇଛି। ସେହିପରି ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ମୋଟ୍ କୋଇଲା ଉତ୍ପାଦନ ଗତବର୍ଷ ତୁଳନାରେ 5.88% ବୃଦ୍ଧି ପାଇ 830.66 ମିଲିୟନ୍ ଟନ୍ରେ ପହଞ୍ଚିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି କ୍ୟାନ୍ସର ସଚେତନତା, ଚିହ୍ନଟ, ଚିକିତ୍ସା ଓ ନିରାକରଣ ପ୍ରେରଣାଦାୟୀ ପ୍ରଚେଷ୍ଟା। ବିଶିଷ୍ଟ କ୍ୟାନ୍ସର ବିଶେଷଜ୍ଞ ଡକ୍ଟର ଡୋଡୁଲ ମଣ୍ଡଳ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନଙ୍କୁ ରାତି 9:30 ପରଠାରୁ 01123421050 ଓ 01123144444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ସିରିଆ ଉତ୍ତରାଞ୍ଚଳ ସହରରେ ଆଜି ଏକ କାର୍ ବୋମା ବିସ୍ଫୋରଣରେ 19 ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ 19 ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାଯାଇଛି। ଏହି ବିସ୍ଫୋରଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଭାରତୀୟ ମହିଳା କ୍ରିକେଟ୍ ଦଳ କ୍ରମାଗତ ଭାବେ ଦ୍ୱିତୀୟଥର ଲାଗି ଟି20 ବିଶ୍ୱକପ୍ ଜିତିବା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ 5 କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ମାଲେସିଆର ଓଭାଲିନ୍ ସ୍ଥିତ ବାୟୁମାସ ଷ୍ଟାଡିୟମରେ ଅନୁଷ୍ଠିତ 19 ବର୍ଷରୁ କମ୍ ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ଗତକାଲି ବିଜୟ ହାସଲ କରିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ଜାରି। ପଶ୍ଚିମବଙ୍ଗରେ ରେଳ ସୁବିଧାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ବିଷୟ ଘୋଷଣା କଲେ ରେଳମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ, 5 ତାରିଖରେ ହେବ ଭୋଟ୍ ଗ୍ରହଣ। ସିରିଆରେ କାର୍ ବୋମା ବିସ୍ଫୋରଣରେ 19 ମୃତ 15 ଗୁରୁତର ଏବଂ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ 5 କୋଟି ଟଙ୍କା ପୁରସ୍କାର ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।